ମନୁଷ୍ୟର ସତୀତ୍ୱ ନଷ୍ଟ ନହେଲେ ସଂସାରରେ ଆମ ପ୍ରତି ଶ୍ରଦ୍ଧା ଭକ୍ତି କିଛି ରହିବନି। କିନ୍ତୁ ଉପାୟ କ'ଣ? ଅତ୍ରି ବର୍ତ୍ତମାନ ହିମାଳୟରେ ତପସ୍ୟା ମଧ୍ୟ ଏଇ ଅବସର ସୁଯୋଗ ନେବା। କେମିତି? ମଦନର ମାୟା ଦିନେ ସ୍ୱୟଂ ଭୋଳାନାଥକୁ ମଧ୍ୟ ପରାଜିତ କରିଥିଲା।
ଅଙ୍ଗ ବିଭଙ୍ଗେ